ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ। ନୂଆ ଲୋକସଭାର ବାଚସ୍ପତି ନିର୍ବାଚନ ଆଜି ହେବା। ଲୋକସଭା ବାଚସ୍ପତି ପଦ ଲାଗି ଏନ୍ଡିଏ ପ୍ରାର୍ଥୀ ଭାବେ ଆଘର ବାଚସ୍ପତି ଓମ୍ ବିର୍ଲା ଆର୍ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ଭାବେ କେ ସୁରେଶ ନାମାଙ୍କନ ପତ୍ର ଦାଖଲ କରିଛନ୍। ଲୋକସଭାର ପହିଲା ଅଧିବେଶନଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ ଅଲଗା ସାଂସଦମାନଙ୍କୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ପାଠ କରାଇଥିଲେ। ସେନ୍ତା ଆଇବାକାଇଲ୍ ରାଜ୍ୟସଭା ଅଧିବେଶନ ମୂଲ ହେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଦିନ ସଂସଦର ମିଳିତ ଅଧିବେଶନକେ ସମ୍ବୋଧନ କରିବେ। ଏହି ଅଧିବେଶନ ଆଇବା ମାସର ତିନି ତାରିଖ ତକ ଚାଲବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଭୁବନେଶ୍ୱରଠାରେ ଲୋକର ସମସ୍ୟା ଶୁଣିବା ସହିତ ଅଭିଯୋଗ ଶୁଣାଣି କରିଥିଲେ। ରାଜ୍ୟ ଅତିଥି ଭବନ ଅସ୍ଥାୟୀ କାର୍ଯ୍ୟାଳୟ ମୁଖ୍ୟମନ୍ତ୍ରୀ ମୈଦାନୁ ଡେରି ସନ୍ଧ୍ୟା ତକ ଝନଝନ କରି ଲୋକର ସମସ୍ୟା ଶୁଣିଥିଲେ। ଦୃଷ୍ଟିବାଧିତ ସ୍କୁଲର କାର୍ଯ୍ୟରତ ଅବସରପ୍ରାପ୍ତ ଶିକ୍ଷକମାନଙ୍କର ସମସ୍ୟା ଯେତେ ଜଲ୍ଦି ହେବା ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରତି ଦେଇଥିଲେ। ସେନ୍ତା କଟକ କ୍ରାଇଷ୍ଟ କଲେଜିଏଟ୍ ସ୍କୁଲର ଶିକ୍ଷୟତ୍ରୀମାନଙ୍କର ସମସ୍ୟା ସାଙ୍ଗେ ସାଙ୍ଗେ ସମାଧାନ କରିବା ଲାଗି ବିଭାଗର ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଭୁବନେଶ୍ୱରଠାରେ ରାଜସ୍ୱ ଅଧିକାରୀମାନଙ୍କର 15 ନମ୍ଘର ସଂସ୍ଥାଗତ ପ୍ରଶିକ୍ଷଣ ଶିବିରକେ ଗଲାକାଲି ଉଦ୍ଘାଟନ କରିଛନ୍। ଏହି ଉଲ୍ଗୁନେ ହୋଇଥିବା କାର୍ଯ୍ୟକ୍ରମଟି ମନ୍ତ୍ରୀ ଶ୍ରୀ ପୂଜାରୀ ସରକାରୀ ନୀତି ନିୟମ ସହିତ ବୈଷୟିକ ଶିକ୍ଷା ପ୍ରୟୋଗ ଜରିଏ ଧାରି ସମୟ ଭିତରେ କାର୍ଯ୍ୟ ସମ୍ପାଦନ କରିବାର ଉପରେ ଜୋର୍ ଦେଇଥିଲେ। ସରକାରୀ କାମ ଲାଗି କାର୍ଯ୍ୟାଳୟମାନଙ୍କୁ ଆସୁଥିବା ଫି ଲୋକ ଯେନ୍ତା ଆତ୍ମସନ୍ତୋଷ ହେବେ ସେ ଦିଗେ ଧ୍ୟାନ ଦେବା ଦରକାର ରହିଛି ବୋଲି ରାଜସ୍ୱ ମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମଟି ରାଜସ୍ୱ ପ୍ରଶିକ୍ଷଣ ପ୍ରତିଷ୍ଠାନର ତିନିଟା ବହିକେ ଭିଲ୍ ଶ୍ରୀ ପୂଜାରୀ ଉଦ୍ଘାଟନ କରିଛନ୍। ଓଡ଼ିଶାର ସବୁ ସରକାରୀ ଆଉ ସରକାରୀ ଅନୁଦାନ ପାଉଥିବା ସ୍କୁଲମାନଙ୍କେ ଶିକ୍ଷାର ମାନକେ ବଢ଼ାବାର ଲାଗି ସ୍ୱତନ୍ତ୍ର ରୂପରେଖ ତିଆରି କରାଯାଉଛି ବୋଲି ସ୍କୁଲ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୌଡ଼ କହିଛନ୍। ଗଲାକାଲି ଭୁବନେଶ୍ୱରଠାରେ ବିଭାଗର ଗୋଟିଏ ସମୀକ୍ଷା ବୈଠକଟି ସ୍କୁଲ ଭିଭିଭୂମି ଶୈକ୍ଷିକ ପରିବେଶ ଆଉ ବିଦ୍ୟାଳୟ ପରିଚାଳନା ଉପରେ ଶ୍ରୀ ଗୌଡ଼ ଜୋର୍ ଦେଇଥିଲେ। ଆଇବା 5 ବର୍ଷ ଲାଗି ଯୋଜନା ତିଆରି କରାଯାଇଛି। ସ୍କୁଲମାନଙ୍କେ ବଢ଼ିଆ ଶିକ୍ଷାଦାନର ବ୍ୟବସ୍ଥା ହିଁ ରାଜ୍ୟ ସରକାରଙ୍କ ପ୍ରାଥମିକତା। ଭିନ୍ ଭିନ୍ କାରଣରୁ ବନ୍ଦ କରାଯାଇଥିବା ସରକାରୀ ଆଉ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲମାନଙ୍କର ସମୀକ୍ଷା କରାଯିବ ବୋଲି ନିଷ୍ପଭି ନିଆଯାଇଛି। ହାଇସ୍କୁଲମାନଙ୍କର ଭିଭିଭୂମିଟି ହୋଇଥିବା ପରିବର୍ତ୍ତନକେ ଦୀର୍ଘସ୍ଥାୟୀ କରିବାର ସହିତ ଆଇବା ଦିନମାନଙ୍କେ ସବୁ ଶ୍ରେଣୀର ସ୍କାର୍ଟବୋର୍ଡ ଲଗାବାର ପାଠାଗାର ଆଉ ଅଲଗା ଭିଭିଭୂମିର ଉନ୍ନତି ଲାଗି ଯୋଜନା ରହିଛି ବୋଲି ସେ କହିଛନ୍। ଏ ବର୍ଷର ରଥଯାତ୍ରା ବିରଳ ସଂଯୁକ୍ତି ହେବା। ଆଇବା ମାସର 7 ତାରିଖ ଦିନ ନେତୃତ୍ୱ ନବଯୌବନ ଦର୍ଶନ ଆଉ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହେବା। ମହାପ୍ରଭୁ ଶ୍ରୀମନ୍ଦିରରୁ ପହଣ୍ଡି ହୋଇକରି ବାହାରିଲା ଉତ୍ତରୁ ଭକ୍ତମାନେ ଦର୍ଶନ କରିପାରିବେ। 9 ତାରିଖ ଦିନ ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଆଡ଼ପ ମଣ୍ଡପନ ବିଜେ କରିବେ। ତାର ଆର ଦିନ ଦିନର 12 ବଜେରୁ 1 ବଜେ ଭିତରେ ଆଡ଼ପ ଅଭଡ଼ା ଶ୍ରଦ୍ଧାଳୁମାନଙ୍କୁ ମିଳିବା। ସେନ୍ତା ସଞ୍ଜବେଲର ଆଲତି ରାତି 8:30 ବଜେ ଆଉ ରାତି 11 ବଜେ ମୈଲମ ଆଉ ଚନ୍ଦନ ଲାଗି ଆଉ ରାତି 12:30 ବଜେ ବଡ଼ସିଂହର ବେଶ ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫ ପ୍ରସ୍ତୁତି ଚାଲିଛି। 15 ତାରିଖ ବାହୁଡ଼ଯାତ୍ରା ଦିନ ମଧ୍ୟାହ୍ନ 12:30 ବଜେ ଭିତରେ ମହାପ୍ରଭୁଙ୍କର ପହଣ୍ଡି ଆଉ ଉପରବେଲା 4 ବଜେ ରଥଘିଚା ମୂଲ ହେବା। 18 ତାରିଖ ଦିନ ଅଧରପଣା 19 ତାରିଖ ଦିନ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବା। ଏ ଦିନର ମଧ୍ୟାହ୍ନ 1:30 ବଜେ ଭିତରେ ଚାରବନ୍ଧା ଉତ୍ତରୁ 4 ବଜେ ପହଣ୍ଡି ମୂଲ ହୋଇକରି 10 ବଜେ ତକ ସର୍ବା ବୋଲି ପ୍ରଶାସନ ତରଫ କୁହାଯାଇଛି। ଗଲା ସାଧାରଣ ନିର୍ବାଚନ ସମେତ ଡ୍ୟୁଟି ଥିଲାବେଳେ ମୃତ୍ୟୁବରଣ କରିଥିବା ସରକାରୀ କର୍ମଚାରୀମାନଙ୍କର ଉତ୍ତରାଧିକାରୀମାନଙ୍କୁ 15 ଲକ୍ଷ ଟଙ୍କା ଲେଖା ଅନୁକମ୍ପା ରାଶିକେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମଞ୍ଜୁର କରିଛନ୍। ମୃତକମାନଙ୍କର ଭିତରେ ଦେବଗଡ଼ ବରଗଡ଼ ନୂଆପଡ଼ା ଗଜପତି ଆର୍ ନବରଙ୍ଗପୁର ଜିଲ୍ଲାର ଜନଲେଖା କର୍ମଚାରୀ ରହିଛନ୍। ମୁଖ୍ୟ ନିର୍ବାଚନ ଅଧିକାରୀ ଇମାନଙ୍କର ପରିବାରବର୍ଗକେ ସମବେଦନା ଜଣାବାର ସହିତ ଯେତେ ଜଲ୍ଦି ହେବା ଅନୁକମ୍ପା ଟଙ୍କା ଦେବାରକେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲା ସଦର ଥାନା ଜୟନ୍ତପୁର ପାସର ଡାକଡେରା ଛକଠାରେ ଗଲାରାତି ଗୋଟିଏ ସଡ଼କ ଦୁର୍ଘଟଣାଟି ଜଣେ ମହିଳାଙ୍କର ଜୀବନ ଯାଇଥିବା ବେଳେ ଆଉ 4 ଜଣ ଜବରଜଖମ ହୋଇଛନ୍। ଏମାନେ ଯାଉଥିବାର ଅଟୋ ରାସ୍ତାନ ଠିଆ ହୋଇଥିବା ଗୋଟିଏ ଟ୍ରାକ୍ଟରକେ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ଜାଗାନ ପୁଲିସ୍ ପହଞ୍ଚକରି ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଝାରସୁଗୁଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ପୋକ୍ସୋ ଅଧିନିୟମ କିଶୋର ନିୟମ ଅଧିନିୟମ ଆଉ ମହିଳା ନିର୍ଯାତନା ଆଉ ଅଲଗା ଅପରାଧ ପୀଡ଼ିତାମାନଙ୍କର କ୍ଷତିପୂରଣ ବାବଦେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ସର୍ବହାଲ ହାଇସ୍କୁଲଠାରେ ହୋଇଥିବା ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ନେହା ଦାସ ଅଧ୍ୟକ୍ଷତା କରିଥିବା ବେଳେ ଓକିଲମାନେ ଆଇନ ଆଉ ବ୍ୟବସ୍ଥାମାନଙ୍କର ଭିନ୍ ଭିନ୍ ଦିଗ ଉପରେ ଆଲୋକପାତ କରିଥିଲେ। ବୁର୍ଲାଠାରେ ଥିବା ସମ୍ବଲପୁର ଜିଲ୍ଲା ରେଡ୍କ୍ରସ ସୋସାଇଟିର ବିଶ୍ରାମଗାରମାନଙ୍କର ଦେଖାଚାହାଁ ଆଉ ପରିଚାଳନା ଉପରେ ଜୋର୍ ଦିଆଯିବା। ଗଲାକାଲି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଲ୍ଲା ରେଡ୍କ୍ରସର ବୈଠକଟି ଏହି ନିଷ୍ପଭି ନିଆଯାଇଛି। ହେନ୍ତା ପାର୍ବତୀଗିରି ସ୍କାରକୀ ବୃଦ୍ଧାଶ୍ରମର ରକ୍ଷଣାବେକ୍ଷଣ ଆଉ ସୋସାଇଟିର ନୂଆ ଆଜୀବନ ସଦସ୍ୟ ସଂଗ୍ରହ ଲାଗି ବିଲ୍ ଏଥି ସ୍ଥିର କରାଯାଇଥିଲା। କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରର ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି। ଏତାର ବେଲେ ଆଇଷ୍ଠାନୁ ରାଇଜେ ଜବର ବର୍ଷା ହେବା। ସୁନ୍ଦରଗଡ଼ କେନ୍ଦୁଝର ସହିତ ଉତ୍ତର ଆଉ ଦକ୍ଷିଣ ଓଡ଼ିଶାନ ଜବର ବର୍ଷା ହେବ ବୋଲି ଆଗୁଆ ଅନୁମାନ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।